Right, well, let's get back into the book of Hebrews, shall we? Before I go on, is there anything that you thought about over the course of this morning and afternoon that you have a question about? Regarding Hebrews. I just want to make sure we're all together in following along.
আমি সমস্তে মিশি গোটে বাড়ক বড়িবার মু চাহে সমস্তে মিশি
All right, well then will someone please read chapter 1 for us?
Or sorry, যদি কিছু নাহি তাহলে আপন মানে এভরি পুস্তক এক অধ্যায় কো কেহি জনে স্পষ্ট ভাবে পড়ন্তু এক অধ্যায় কো 1 রু 14 পদ পর্যন্ত उड़िया हिंदी जो भी पढ़ सकते हैं 1 से 14 तक आप पढ़ सकते हैं जोर से लेकिन सही रूप से जोर से लेकिन सही रूप से पढ़ना है
पूर्व युग में परमेश्वर ने बातों से थोड़ा थोड़ा करके और भांति भांति से भविष्य वक्ताओं के द्वारा बातें कर इन अंतिम दिनों में हमसे पुत्र के द्वारा बातें की जिसे उसने सारी वस्तुओं को वारिस ठहराया और उसी के द्वारा उसने सारी सृष्टि की रचना की है हाँ उसकी महिमा का प्रकाश और उसके तत्व की छाप है और सब वस्तुओं को अपनी सामर्थ्य के वचन से संभालता है वहाँ पापों को धोकर ऊंचे स्थानों पर वहाँ महिमा के दाहिने जा बैठा और स्वर्गदूतों से उतना ही उत्तम ठहरा जितना उसने उनसे बड़े पद का वारिस होकर उत्तम नाम पाया क्योंकि स्वर्गदूतों में से उसने कब किसी से कहा तू मेरा पुत्र है आज तू मुझसे उत्पन्न हुआ और फिर यहाँ मैं उसका पिता होऊंगा और वह मेरा पुत्र होगा और जब पैलौटी को जगत में फिर लाता है तो कहता है परमेश्वर के सब स्वर्गदूत उसे दंडवत करे और स्वर्गदूतों के विषय में यह कहता है वह अपने दूतों को पवन और अपने सेवकों को कदरती आग बनाता है परंतु पुत्र के विषय में कहता है हे परमेश्वर तेरा सिंहासन युगानुयुग रहेगा तेरे राज्य का राजधन न्याय का राजधन है तूने धर्म से प्रेम और अधर्म से बैर रखा इस कारण परमेश्वर ने तेरे साथियों से बढ़कर हर्ष रूपी तेज से तेरा अभिषेक किया और यहाँ की हे प्रभु आदि में तू ने पृथ्वी की नींव डाली और स्वर्ग तेरे हाथों की कारीगरी है वे तो नष्ट हो जाएंगे परंतु तू बना रहेगा और वे सब वस्त्र के समान पुराने हो जाएंगे और तू उन्हें चादर के समान लपटेगा और वे वस्त्र के समान बदल जाएंगे पर तू वही है और तेरे वर्षों का अंत न होगा और स्वर्गदूतों में से उसने किस से कब कहा तू मेरे दाहिने बैठ जब तक कि मैं तेरे बैरियों को तेरे पांव के नीचे पीढ़ी न कर दूं क्या वे सब सेवा टहल करने वाली आत्माएं नहीं जो उद्धार पाने वालों के लिए सेवा करने को देती जाती है
थैंक यू सो वी हैव सीन द राइटर ऑफ हिब्रूज टेल अस हु क्राइस्ट इज
और यहां এটি আমি দেখুছু কি এভরি পুস্তক লেখক আমাকে দেখাউছন্তি কি যীশু অটন্তি
দ্যাট গড ইজ স্পিকিং টু আস থ্রু হিজ সন
আপ ঈশ্বর তাঙ্কর পুত্রঙ্ক দ্বারা আমাকে কথা কওছন্তি
হু ইজ দ্য ব্রাইটনেস অফ হিজ গ্লোরি ইন দ্য এক্সপ্রেস ইমেজ অফ হিজ পারসন
আজ যে কি তাঙ্কর মহিমার প্রভা এবং তাঙ্কর তত্ত্বর প্রতিমূর্তি অটন্তি
হি ইজ দ্য হেয়ার অফ অল থিংস
আসে সমস্ত বিষয়ের অধিকারী অটন্তি
হি ইজ দ্য ক্রিয়েটর অফ অল থিংস
সে সমস্ত বিষয়ের সৃষ্টিকর্তা অটন্তি
হি হোল্ডস অল থিংস টুগেদার বাই দ্য ওয়ার্ড অফ হিজ পাওয়ার
আর তাঙ্কর বাক্য রূপী সামর্থ্য দ্বারা সে সমস্ত বিষয় ধারণ করে
And he has redeemed us through his blood.
आउ तांकर रक्त द्वारा हमको से मुक्ति प्रदान करियो
छंती. And he's now seated at the right hand of the majesty on high.
आउ वर्तमान से दक्षिण पार्श्व रे सिंहासन रे प्रभु उपवेशन करियो छंती.
He's lifted him high.
आउ से उत्थित हेले गौरव रे.
And he showed clearly that he's higher than the angels.
ଆଉ ଏଠୁ ଆମେ ଦେଖିବାକୁ ପାରୁଛୁ ଯେ ସମସ୍ତ ସ୍ୱର୍ଗଦୂତ ଠାରୁ ସେ ସର୍ବଶ୍ରେଷ୍ଠ ଅଟନ୍ତି।
That the angels of God worship him.
ଆଉ ଈଶ୍ୱରଙ୍କ ଦୂତମାନେ ତାଙ୍କର ଆରାଧନା କରନ୍ତି।
That they're just ministering spirits.
ଆଉ ସେମାନେ ସେବାକାରୀ ଆତ୍ମା ଅଟନ୍ତି।
But that God has spoken to him differently than anyone else.
ମାତ୍ର ପରମେଶ୍ୱର ଭିନ୍ନ ଭିନ୍ନ ବିଷୟରେ ସେମାନଙ୍କୁ କଥା କହିଛନ୍ତି ଆମକୁ କଥା କହିଛନ୍ତି।
He's called him God.
ଆଉ ସେ ତାଙ୍କୁ ଈଶ୍ୱର ବୋଲି କହିଲେ।
He's anointed him.
ଆଉ ସେ ତାଙ୍କୁ অভিষেক কলে।
He is the one who has done it all.
ଆଉ ସେ ସମସ୍ତ ବିଷୟ କଲେ।
And so we come now to verses 10 through 12.
ଆମେ ଯେତେବେଳେ 10 ରୁ 12 ପର୍ଯ୍ୟନ୍ତ ପଢିବା।
And thou, Lord, in the beginning hast laid the foundation of the earth.
ଆଉ ଆହୁରି ହେ ପ୍ରଭୁ ତୁମେ ଆରମ୍ଭରେ ପୃଥିବୀର ଭିତ୍ତିମୂଳ ସ୍ଥାପନ କରିଅଛ।
And the heavens are the work of thine hands.
ପୁଣି ଆକାଶମଣ୍ଡଳ ତୁମର ହସ୍ତକୃତ କର୍ମ।
They shall perish, but thou
remainest। ସେ ସବୁ ବିନଷ୍ଟ ହେବ କିନ୍ତୁ ତୁମେ ନିତ୍ୟ ସ୍ଥାୟୀ।
And they shall all wax old as doth a garment।
ଆଉ ସେଇ ସବୁ ବସ୍ତ୍ର ପରି ଜୀର୍ଣ୍ଣ ହୋଇଯିବ।
And as a vesture shalt thou fold them up, and they shall be changed।
ପୁଣି ତା ଚାଦର ପରି ହଁ ବସ୍ତ୍ର ପରି ସେ ସବୁ ଗୁଡ଼ା ହେବ।
But thou art the same, and thy years shall not fail।
ଆଉ ସେଇ ସବୁ ପରିବର୍ତ୍ତନ କିନ୍ତୁ ତୁମେ ତୁମ ସର୍ବଦା ସମାନ ପୁଣି ତୁମର ବର୍ଷ ସମୂହ ଶେଷ ହେବ ନାହିଁ।
Remember, this is a continuation from the beginning of verse 8, where he says, but unto the Son he saith।
ଆଉ ଦେଖନ୍ତୁ ଆଠ ପଦରୁ ଏହା କଣ୍ଟିନ୍ୟୁ ହେଇଛି ଏଇ ଜାଗା ଏ ପର୍ଯ୍ୟନ୍ତ କି ପୁତ୍ରଙ୍କ ଉଦ୍ଦେଶ୍ୟ ତାହା କୁହାଯାଉଛି।
The writer of Hebrews is saying that the Father has said to the Son।
ଆଉ ଏଠି ଏଭ୍ରି ପୁସ୍ତକ ଲେଖକ କହୁଛନ୍ତି ପିତା ପୁତ୍ରଙ୍କୁ କହିଲେ।
Thou, Lord, hast laid the foundations of the earth।
ତୁମେ ତୁମର ଈଶ୍ୱର ଯିଏ ଭିତ୍ତିମୂଳ ସ୍ଥାପନ କରିଅଛନ୍ତି।
The Father is speaking to the Son।
ଆଉ ଏଠି ବାପା ପୁତ୍ରଙ୍କୁ କହୁଛନ୍ତି।
The heavens are the work of your hands।
ଆଉ ଆକାଶମଣ୍ଡଳ ତୁମର ହସ୍ତକୃତ କର୍ମ ବୋଲିକିରି।
When you see the stars at night।
ଆଉ ଯେତେବେଳେ ଆମେ ରାତ୍ରିରେ ତାରା ଗଣ ଦେଖୁ।
When you see the moon।
ଆଉ ଯେତେବେଳେ ଚନ୍ଦ୍ରକୁ ଦେଖୁ।
Know that it is the handiwork of your Savior।
ଆ ଜାଣନ୍ତୁ ଏଇଟା ଆପଣଙ୍କ ଉଦ୍ଧାରକର୍ତ୍ତାଙ୍କର ହସ୍ତକୃତ କର୍ମ।
The variety that's there that exists in creation।
ଆଉ ଏ ପୃଥିବୀ ମଧ୍ୟରେ ଯାହା କିଛି ଯେତେ ଭେରାଇଟି ଯାହା କିଛି ଆମେ ଦେଖୁଛୁ।
It's from the mind of Jesus Christ।
ଏଇଟା କେବଳ ଯୀଶୁଙ୍କର ମନ ମଧ୍ୟରୁ ଆସିଥିଲା ଯୀଶୁଙ୍କ ମନରୁ ଏକା।
All glory goes to him।
ଆ ସମସ୍ତ ଗୌରବ ମହିମା ତାଙ୍କୁ ହିଁ ଯାଉ।
This is a direct quote from Psalm 102।
ଆଉ ଗୀତ ସଂହିତା 102 ପର୍ବର ଏହା ସିଧାସଳଖ ଉକ୍ତି ଆସିଅଛି।
It is the end of the psalm, verses 25 through 27, but I'd like someone to read the whole psalm।
ଆଉ ମୁଁ ଏଇଟା ଆକ୍ଚୁଆଲି 102 ପର୍ବର 25-27 ପର୍ଯ୍ୟନ୍ତ କିନ୍ତୁ ମୁଁ ଚାହିଁବି ପୁରାପୁରି ଚାପ୍ଟରକୁ କେହି ଜଣେ ନିର୍ଭୁଲ ଭାବରେ ପଢ଼ନ୍ତୁ। ଗୀତ ସଂହିତା 102।
ହେ ସଦା ପ୍ରଭୁ ମୋର ପ୍ରାର୍ଥନା ଶୁଣ, ମୋ କାକୁତି ତୁମ ନିକଟରେ ଉପସ୍ଥିତ ହେଉ। ମୋ ସଙ୍କଟ ଦିନରେ ମୋ ଠାରୁ ତୁମ ମୁଖ ଲୁଚାଅ ନାହିଁ। ମୋ ପ୍ରତି ଆପଣା କର୍ଣ୍ଣ ଡେର। ମୋ ପ୍ରାର୍ଥନା କରିବା ଦିନରେ ମୋତେ ଶୀଘ୍ର ଉତ୍ତର ଦିଅ, କାରଣ ମୋ ଦିନ ସବୁ ଧୂଆଁ ପାଏ ଓ ମୋର ଅସ୍ଥି ସବୁ ନୂଆ ଖୁଣ୍ଟା କରି ପୋଡ଼ିଯାଏ। ମୋର ହୃଦୟ ତୃଣ କରି ଉତ୍ତାପିତ ଓ ଶୁଷ୍କ ହୋଇଅଛି। ମୁଁ ଆପଣା ଆହାର ଭୋଜନ କରିବାକୁ ପାସରି ଯାଏ। ମୋର ମାତାର ଶବ୍ଦ ସକାଶୁ ମୋ ଅସ୍ଥି ସବୁ ମୋ ମାଂସରେ ରାଗି ରହେ। ମୁଁ ପାନ୍ଥରସ୍ତ ଆଣିଥିଲା ପକ୍ଷୀର ତୁଲ୍ୟ, ମୁଁ ନରଶୂନ୍ୟ ସ୍ଥାନର ପେଚ ପରି ହୋଇଅଛି। ମୁଁ ଉଜାଗର ରହେ ଓ ଛାତ ଉପରିସ୍ତ ଏକାକୀ ଥିବା ଘରଚଟିଆ ତୁଲ ହୋଇଅଛି। ମୋ ଶତ୍ରୁମାନେ ଦିନଯାକ ମୋତେ ନିନ୍ଦା କରନ୍ତି, ମୋ ବିରୋଧରେ ରାଗାନ୍ତ ଲୋକମାନେ ମୋ ନାମ ନେଇ ଶାପ ଦିଅନ୍ତି, କାରଣ ମୁଁ ଅର୍ଣ୍ଣ ପରି ଭସ୍ମ ଭୋଜନ କରିଅଛି ଓ ମୁହଁର ପ୍ରୟଦ୍ରବ୍ୟ ନେତ୍ର ଜଳ ସଙ୍ଗେ ମିଶାଇଅଛି। ତୁମର କ୍ରୋଧ ଓ କୋପ ସକାଶ ଏହା ହୋଇଅଛି, ଯେହେତୁ ତୁମେ ମୋତେ ଉଠାଇ ପକାଇ ଦେଇଅଛ। ମୋର ଦିନ ସବୁ ପାଉଥିବା ଛାୟାତୁଲ୍ୟ ଓ ମୋ ତୃଣତୁଲ୍ୟ ଶୁଷ୍କ ହେଉଅଛି। ମାତ୍ର ହେ ସୁଧା ପ୍ରଭୁ ତୁମେ ଅନନ୍ତ କାଳ ଓ ତୁମର ସ୍ମରଣ ପୁରସ୍କାର କ୍ରମରେ ଥିବ। ତୁମେ ଉଠି ଶିବଙ୍କୁ ଦୟା କରିବ, କାରଣ ତାହା ପ୍ରତି କୃପା କରିବାର ସମୟ ଏହି ମୋ ନିରୂପିତ ସମୟ ଉପସ୍ଥିତ। ଯେହେତୁ ତୁମ ଦାସ ମାନେ ତୁମର ପଥରରେ ଶ୍ରଦ୍ଧା ଓ ତୁମର ଧୂଳିରେ ଦ୍ୱାରଭାବ ବହନ୍ତି, ତୁମର ଅନ୍ୟ ଦେଶମାନେ ସଦାପ୍ରଭୁଙ୍କ ନାମକୁ ଓ ପୃଥିବୀସ୍ଥ ରାଜ୍ୟ ତୁମ ମହିମାକୁ ଭୟ କରିବେ, କାରଣ ସଦାପ୍ରଭୁ ସିଓନକୁ ପୁନଃନିର୍ମାଣ କରିଅଛନ୍ତି ଓ ସେ ଆପଣା ଗୌରବରେ ଦର୍ଶନ ଦେଇଅଛନ୍ତି। ସେ ଦିନ ହନୁମାନଙ୍କ ପ୍ରାର୍ଥନାରେ ମନୋଯୋଗ କରିଅଛନ୍ତି ଓ ସେ ସେମାନଙ୍କ ପ୍ରାର୍ଥନା ତୁଚ୍ଛ କରିନାହାନ୍ତି। ଏହା ଭବିଷ୍ୟତ ବଂଶ ନିମନ୍ତେ ଲିଖିତ ହେବ, ଆଉ ଯେଉଁ ଗୋଷ୍ଠୀ ସୃଷ୍ଟ ହେବେ ସେମାନେ ସଦାପ୍ରଭୁଙ୍କର ପ୍ରଶଂସା କରିବେ, କାରଣ ବନ୍ଦୀର ହାହାକାର ଶୁଣିବାକୁ, ହତ ହେବା ନିମନ୍ତେ ନିରୂପିତ ଲୋକମାନଙ୍କୁ ମୁକ୍ତ କରିବାକୁ ସଦାପ୍ରଭୁ ଆପଣା ଉଚ୍ଚ ଧର୍ମଧାମରୁ ଦୃଷ୍ଟିପାତ କରିଅଛନ୍ତି। ସେ ସ୍ୱର୍ଗରୁ ପୃଥିବୀକୁ ଅବଲୋକନ କଲେ, କହିଲେ ସଦାପ୍ରଭୁଙ୍କ ସେବା କରିବା ନିମନ୍ତେ ଗୋଷ୍ଠୀ ବର୍ଗ ଓ ରାଜ୍ୟ ସକଳ ଏକତ୍ରିତ ହେବା ବୋଲି ଲୋକମାନେ ସିଓନରେ ସଦାପ୍ରଭୁଙ୍କ ନାମ ଓ ଜେରୁସାଲେମରେ ତାହାଙ୍କର ପ୍ରଶଂସା ପ୍ରଚାର କରିବେ। ସେ ପଥ ମଧ୍ୟରେ ମୋର ବଡ଼ ହ୍ରାସ କଲେ, ସେ ମୋର ଆୟୁଣା କଲେ। ମୁଁ କହିଲି, ହେ ମୋର ପରମେଶ୍ୱର, ଆୟୁର ମଧ୍ୟଭାଗରେ ମୋତେ ନେଇ ନ ଯାଅ, ତୁମର ବର୍ଷ ପୁରୁଷାନୁକ୍ରମରେ ଥାଏ। ତୁମେ ଆଦ୍ୟରୁ ପୃଥିବୀର ମୂଳ ସ୍ଥାପନ କରିଅଛ, ପୁଣି ଆକାଶ ମଣ୍ଡଳ ତୁମର ହସ୍ତକୃତ କର୍ମ, ସେ ସବୁ ବିନଷ୍ଟ ହେବେ, ମାତ୍ର ତୁମେ ନିତ୍ୟ ଥିବ। ହଁ, ତହି ମଧ୍ୟରୁ ସକଳ ବସ୍ତ୍ର ପରି ଜୀର୍ଣ୍ଣ ହୋଇଯିବ, ଆଉ ତୁମେ ପରିଧେୟ ବସ୍ତ୍ର ପରି ସେ ସବୁ ପରିବର୍ତ୍ତନ କରିବ ଓ ସେ ସବୁ ପରିବର୍ତ୍ତିତ ହେବେ, ମାତ୍ର ତୁମେ ସେଇ ଅଟ ଓ ତୁମ ବସ୍ତ୍ର ଶେଷ ହେବ ନାହିଁ। ତୁମ ଦାସଗଣର ସନ୍ତାନ ମାନେ ରହିବେ ଓ ସେମାନଙ୍କର ବଂଶ ତୁମ ସାକ୍ଷାତରେ ସୁସ୍ଥିର ହେବେ।
There's a reason we read the whole psalm, even though the only portion that's quoted in Hebrews is at the end.
কেবল দি গটি পদ যাহা সেটি কোড করা হইছে, কিন্তু গটি কারণ আছে আমি পুরাপুরি চ্যাপ্টার গো আমি তাহলে পড়িলু।
We talked yesterday about suffering.
আমি গতকালই তাড়না বা দুঃখ ভোগ বিষয়ে আমি শিখি দিলু।
Those things that come into our lives that are difficult to handle.
আর অনেক সময়ে আমার জীবনে তাহা আছে যাহাকে আমি নিজের আয়ত্তরে রাখি পারি না থাও, আমার আয়ত্তরে তা না থাকে।
If you notice, the title of the psalm is a prayer of the afflicted.
আর যদি আপনি এই গীত সংহিতার এই পর্বকে দেখিবে, তার টাইটেল দিয়া আছে কি জনে নিষ্পীড়িত ব্যক্তির প্রার্থনা।
When he's overwhelmed.
আর যেতেবেলে সে দুঃখরে ভাঙি যায়।
And he pours out his complaint before the Lord.
আর যেতেবেলে তার দুঃখ বিনতি সব ঈশ্বরের নিকটে সে ঢালে।
So you see that throughout the psalm.
আ পুরা পুরি এই গীত সংহিতারে
My days are consumed like smoke.
আও লেখা যায় কি মোর দিন যাক ধোঁয়া পড়ি চলে যাওছি।
My bones are burned as a heart.
আও মোর অস্থি শুষ্ক হইছি।
My heart is smitten.
আর মোর হৃদয় ঢলা যাওছি।
Verse 5, by reason of the voice of my groaning, my bones cleave to my skin.
পাঁচ পদ লেখা যায় মোর হাহাকার শব্দ সকাসু মস্তি সব মোর মাংসরে লাগি রহে।
Verse 8, my enemies reproach me all the day. Verse 9, I have eaten ashes like bread and mingled my drink with weeping.
The psalmist
is in the midst of affliction.
He's
describing all the things that he's going through. What is it that gives him comfort?
ଆଉ କଣ ତାଙ୍କୁ ସେଇ ଜାଗାରେ ସାନ୍ତ୍ୱନା ଦେବ?
Who is it that gives him comfort? ଆଉ
କିଏ ତାକୁ ସାନ୍ତ୍ୱନା ଦେବ?
It's the Lord.
ଏ ପ୍ରଭୁ ଅଟନ୍ତି।
He says, of old thou hast laid the foundation of the earth.
ଆଉ ସେ କହୁଛନ୍ତି ତୁମେ ଯିଏ ପୃଥିବୀର ସେ ଭିତ୍ତିମୂଳ ସ୍ଥାପନ କରିଅଛ।
And the heavens are the work of thy hand.
ଆଉ ଆକାଶ ମଣ୍ଡଳ ତୁମ ହସ୍ତଗତ କର୍ମ ଅଟେ।
They shall perish but thou shalt endure.
ଆଉ ଲେଖା ଯେ ତାହା ସବୁ ବିନଷ୍ଟ ହେବ ମାତ୍ର ତୁମେ ନିତ୍ୟ ସ୍ଥାୟୀ।
Yea, all of them shall wax old like a garment.
ଆଉ ଲେଖା ଯେ ତାହା ପରିଧେୟ ବସ୍ତ୍ର ପରି ସେ ସବୁ ପରିବର୍ତ୍ତନ କରିବ, ସେ ସବୁ ପରିବର୍ତ୍ତିତ ହେବେ।
The Lord is the one who comforts.
ଆଉ ପରମେଶ୍ୱର ପ୍ରଭୁ ଯିଏ କି ସାନ୍ତ୍ୱନା ପ୍ରଦାନ କରନ୍ତି।
And it's his eternal nature that gives us that comfort.
ଆଉ ଏଇଟା ତାଙ୍କର ଅନନ୍ତକାଳୀ ତାଙ୍କର ଚରିତ୍ର ଯାହା ଆମକୁ ସାନ୍ତ୍ୱନା ପ୍ରଦାନ କରିଥାଏ।
You can look back through history at all the gods of the heathen.
ଆଉ ଆପଣ ଯଦି ଇତିହାସକୁ ଦେଖିବେ, ଇତିହାସର ପୃଷ୍ଠା ଓଲଟାଇବେ, ଅନ୍ୟ ଜାତିର ସମସ୍ତ ଦେବାଦେବୀ ସମସ୍ତେ
They all were created at some point.
ଆଉ କିଛି ଜାଗାରେ ସେମାନେ ଅନେକ ଜାଗାରେ ତାଙ୍କୁ ତିଆରି କରାଯାଇଛି।
Some individual created them with their hands.
ଆଉ କିଛି ବ୍ୟକ୍ତି ମାନେ ନିଜର ହସ୍ତ ଦ୍ୱାରା ସେମାନଙ୍କୁ ତିଆରି କରିଛନ୍ତି।
Our God has no beginning.
ମାତ୍ର ଆମର ପରମେଶ୍ୱରର ଆରମ୍ଭ ନାହିଁ।
They
ଆଗରୁ ଅଛନ୍ତି।
They've been dumb idols ever since they were created.
ଆଉ ଏଇ ବ୍ୟକ୍ତି ମାନେ କଣ ଭିନ୍ନ ଭିନ୍ନ ନିଜ ହସ୍ତ ଦ୍ୱାରା ଦେବାଦେବୀଙ୍କୁ ତିଆରି କରିଛନ୍ତି।
They can't speak, they can't intercede.
ଆଉ ସେମାନେ କଥା କହି ପାରନ୍ତି ନାହିଁ, ସେମାନେ ମଧ୍ୟସ୍ଥି ପ୍ରାର୍ଥନା କରି ପାରନ୍ତି ନାହିଁ।
They can't fight on your behalf.
ଆଉ ସେମାନେ ଆପଣଙ୍କ ସପକ୍ଷରେ କଣ କି ଯୁଦ୍ଧ ମଧ୍ୟ କରି ପାରିବେ ନାହିଁ।
But our God is the creator.
ମାତ୍ର ଆମର ପରମେଶ୍ୱର ସୃଷ୍ଟିକର୍ତ୍ତା।
And his days will never end.
ମାଉ ତାଙ୍କର ଦିନର ଶେଷ ହେବ ନାହିଁ।
This world it will perish, it will fade away just like an old garment.
ଆଉ ଆମେ ପିନ୍ଧିବା ପୁରୁଣା କପଡ଼ା ଭଳି ଏଇ ବିଶ୍ୱ ବା ଏଇ ଦୁନିଆ ଦିନେ ସରିବ।
I always like to wear cotton on it as a shirt.
आउ मु मोर ए वणकि देह रे शरीर रे मु लुगा पिंधि पिंधे
द मोर यू वेयर इट द मोर कंफर्टेबल इट गेट्स
आ जते आपण पिंधिबे सते कंफर्टेबल आपण अनुभव करिवे
बट द मोर यू वेयर इट द वर्स इट गेट्स the thinner it gets
okay okay आ जते जते बोले आपण एटा पिंधु चंदी जते पतला पिंधिबे सते भल लागे
and eventually there are holes
आउ धीरे धीरे करी सेटा कोन धीरे धीरे करी कोणा हे जाय
and eventually my wife says you've got to get rid of that shirt
okay आउ सर को स्त्री कोन दि जले ता पुरणा हे जाय कोणा हे जाय एटा तुम फिंगिबो पड़िबो
you got to throw it away
आ तुम एटा फिंगि दियो
everything in this world
ए पृथ्वीरे सब विषय
God will cast away just like that shirt
आउ से 60 बळी पुणा 60 बळी पुणा हेतवा 60 बळी प्रभु समस्त विषय फिंगि देबे
That's what the psalmist is saying
आ गीतकारति ताहा ही कहउचंती
But there is comfort there
किंतु से जगह सांत्वना अछि
Because our God endures
कारण हमर परमेश्वर सहनशील परमेश्वर
He is eternal
आ से अनंत कालीन
His years have no end
आ तांकर वर्षर शेष नाही
He's the same yesterday today and forever
से गतकाली आजि एवं आगामी काली पय समान अटंती
and the psalmist is saying that about god
aur ei gitikar ei jagare parmeshwar bisoy ko hochanti
but the writer of hebrews says that that's the father speaking about the son
kintu every pustak lekhak eti ko hochanti ke pita putra ko kohchanti
his days have no end
tankor dinor kebe shesho hebo nai
the one who died for you has no end
a jo byakti apanga pai mrityu boron kale tankor dinor kebe shesho hebo nai
the one who rose for you has no end
a jo byakti apanga pai utthito hole tankor dinor shesho hebo nai
the one who intercedes on the throne for you has no end
jo byakti apanga pai madhyasthi prarthana karanti singhasan re bosi tankor dinor kebe shesho hebo nai
when affliction comes it's a great encouragement to know the one who has no end
jetara dukho boga amar jibon re asuchi amon bagi santonar biswa ki se amon pai chanti
he says he is greater than the angels
aw eti lekha jauchi lekhok kohunti se swargadut man ko tharu utkrushta
I don't know what the future holds for the angels
aw mu jane nai bhavishyat se dut man ko bhavishyat kon
they may go on through eternity the bible doesn't tell me
bible mote eta kon nai hoi to se mane anant kalina porjonto rahi paranti
but I know who does
matra mu jane kie achanti se
I know my lord jesus christ goes on through eternity
mu jane mor parmeshwar mor jesus christ ki anant kal jibi achanti
that's what the writer of hebrews is telling
eti bible ra every pustak lekha taha hi kohchanti
and because he goes on I go on
आज जेतु शेष होय से कोन की अनंत काल जीवित तण करे मु मध्य से परि
as long as he lives I live
जे पर्यंत से जीवित मु मध्य जीवित
the great encouragement to us in this life the difficulties we face
आउ अमर जीवन रे उत्साह पाइबार विषय होची जो विषय रे हम दुख भोग करू अमर जीवन रे
is that this life is just a drop in the bucket
आउ ए लाइफ कोन गोटे बकेट रे गोटे बाल्टी छोटो ड्रॉप बळे
probably more like a drop in the ocean
आउ जेपुरी की समुद्र रे गोटे छोटो ड्रॉप पडिबा भळिया
compared to the vastness of eternity
आउ ए कोन ए विश्व रो ए जो अनंत कालन विश्व को जदी हमें तुलना करबा सही पड़ी हते
our suffering here is but a little time
आउ अमर ए जगह रे अमर ताड़ना अल्प समय पई
because we serve the eternal god
कारण हमें अनंत कालन परमेश्वर को सेवा करू छु
I pity those who worship the idols that you see around
abu seman ko upre daya bhav bohe jo mane anya goshtiya devadevi man ko puja kuru chanti
there's no hope there
tanko pai asha ki bharosa nahi
they went down the street and had someone take it from a tree
aao semane ko goli dibe gote gochoro kashta ko anibe semane
someone else to mold it into the place they wanted
aao anibe kaha pakwa semane ta ko taiyari koribe
and someone else to paint it for them
aao ki tanko pai se kathar murti ko outer paint kar dabo
It's worth nothing.
Oh, eta konse value nahi.
It can do nothing.
Eta kichi debo nahi.
But we serve an eternal God.
Matra ame gote ananta kalina parmeshwar seva karuchu.
We serve the Lord Jesus Christ.
Ame Jisunkar seva karuchu.
All those things shall perish but he remains.
A samasta bisoy binashto matra se sada kal sthayi otanti.
He is the eternal one.
Se hi ananta kal jibi otanti parmeshwar.
And that ought to be an encouragement to us.
ए विषय जको अमवान को आउरी उत्साह प्रदान करे
सो ही सेड ऑल दीस थिंग्स ही सेड ही हैज लिफ्टेड क्राइस्ट अप टू सच एन एक्सटेंट
आउ एमिति उठे आमे उत्साह हवा विषय से क्रिस्ट को एते पर्यंत उत्थित कराइले
एंड टोल्ड अस हाउ द फादर स्पीक्स टू हिम एज गॉड
आउ से कहउ जति किपरि पिता पुत्रन को कहउ जंती
सो ही सेज इन वर्स 13 बट टू व्हिच ऑफ द एंजल्स
ଆଉ 13
ରେ ସିଟ୍ ଇନ୍ ମାଇ ରାଇଟ୍ ହ୍ୟାଣ୍ଡ
ଆଉ 13 ରେ ସେ କହୁଛନ୍ତି ଆଉ ସେ କିପରି କେବେ କୌଣସି ଦୂତକୁ କହିଅଛନ୍ତି କି ଆମେ ଯେ ପର୍ଯ୍ୟନ୍ତ ତୁମର ଶତ୍ରୁମାନଙ୍କୁ ତୁମର ପାଦପୀଠ କରିନା ହଉ ସେ ପର୍ଯ୍ୟନ୍ତ ଆମର ଦକ୍ଷିଣରେ ତୁମେ ବସ
ଆଉ
ସେ କହୁଛନ୍ତି କି ତୁମର ଶତ୍ରୁମାନଙ୍କୁ କେବେ ପାଦପୀଠ କରିନ ସେ ପର୍ଯ୍ୟନ୍ତ ଆମେ ବସିଥାଉ କୌଣସି ଦୂତକୁ ସେ କହିଅଛନ୍ତି କେବେ
Remember this is a quote from Psalm 110
ଆଉ ଚିନ୍ତା କରନ୍ତୁ ଏଇ ଜାଗାରେ ଗୀତ ସଂହିତାର 110 ର ଏକ ପଦରେ ଏଇଟା ଏଇ ଉକ୍ତି ଲେଖା ହେଇଛି
It is God speaking to the Lord Jesus Christ it's God speaking to God
ଆଉ ଏଠି ପରମେଶ୍ୱର ପିତା ପରମେଶ୍ୱର ପୁତ୍ର ପରମେଶ୍ୱରଙ୍କୁ କହୁଛନ୍ତି
Remember Jesus uses this verse to teach his divinity to the Pharisees
ଆଉ ଫାରୋସିମାନଙ୍କୁ ମନେ ପକାନ୍ତୁ ଫାରୋସିମାନଙ୍କୁ ଚିନ୍ତା ବୋଲେ ଶିକ୍ଷା ଦେବା ପାଇଁ ଯୀଶୁ ଖ୍ରୀଷ୍ଟ ଏ ବିଷୟ କହିଥିଲେ
It is lifting him up
ଆଉ ଏଇଟା ନିଜକୁ ଉତ୍ଥାପିତ କରିବା ପାଇଁ
Because who is serving him
କାରଣ ଯିଏ ତାଙ୍କୁ ସେବା କରୁଛି
Jehovah
ଜିହୋବା ପରମେଶ୍ୱର
said to my Adonai
ଆଉ ସେ ମୋର ଈଶ୍ୱରଙ୍କୁ କହିଲେ
sit
ଏଠି ବସ
until I make your enemies
ଯେ ପର୍ଯ୍ୟନ୍ତ ତୁମର ଶତ୍ରୁମାନଙ୍କୁ ଆମେ ତୁମର ପାଦପୀଠରେ ବସିଭୂତ କରିନାଉ
this verse says the father is serving the son
ଆଉ ଏଇ ଜାଗାରେ ଏହା କହା ଆମେ ବୁଝିବାର ବିଷୟ କି ପିତା ପୁତ୍ରଙ୍କୁ କହୁଛନ୍ତି
he the father is going to make the enemies of Christ his footstool
ଆଉ ଏଠି ପିତା ପୁତ୍ରଙ୍କର ଶତ୍ରୁକୁ ତାଙ୍କର ପାଦ ତଳେ ରଖିବେ
while Christ is seated
ଯୋଉଠି ପୁତ୍ର ପରମେଶ୍ୱର ବସିଛନ୍ତି ଯୀଶୁ ଖ୍ରୀଷ୍ଟ ବସିଅଛନ୍ତି
do you see how high the writer of Hebrews through the Holy Spirit is lifting your savior
ଆଉ କିପରି ଦେଖୁଛନ୍ତି କି ଏବେ ପୁସ୍ତକରେ ପବିତ୍ର ଆତ୍ମା ଆପଣଙ୍କର ଉଦ୍ଧାରକର୍ତ୍ତାକୁ କିପରି ଉତ୍ଥାପିତ କରୁଛନ୍ତି
it is a staggering thing to think about about Christ serving the father
ଆଉ ଏଠି ଆମେ ଅନେକ ବିଷୟ ଚିନ୍ତା କରୁ ପୁତ୍ର ମଧ୍ୟ ଈଶ୍ୱରଙ୍କ ପିତାଙ୍କର ସେବା କରୁଛନ୍ତି
but here the father is serving the son
କିନ୍ତୁ ଆମେ ଏଠି ଦେଖୁଛୁ କି ପିତା ପୁତ୍ରଙ୍କୁ ଗୌରବ ପ୍ରଦାନ କରୁଛନ୍ତି
the unity of the godhead is paramount
ଆଉ ଏ ଯୋ ଈଶ୍ୱର ତତ୍ତ୍ୱର ଏ ଯୋ ଏକତା ହଉଛି ପ୍ରକୃତରେ ଏଇଟା ଚିନ୍ତା କରିବାର ବିଷୟ
father son and holy spirit working together for our salvation
ପିତା ପୁତ୍ର ପବିତ୍ର ଆତ୍ମା ଆମର ପରିତ୍ରାଣ ପାଇଁ ମିଶିକି କାର୍ଯ୍ୟ କରନ୍ତି
and to top it all off
ଆଉ ଏହାର ସର୍ବଶେଷରେ
he gives us verse 14
ଆଉ ସେ 14 ପଦରେ ଏଠି ଉପରେ ଲେଖା ଯାଏ
are they not all ministering spirits
ଏମାନେ ସମସ୍ତେ କଣ ସେବା କରି ଆତ୍ମା ନୁହନ୍ତି
sent forth to minister for them who shall be heirs of salvation
ପୁଣି ପରିତ୍ରାଣର ଭାବୀ ଅଧିକାରୀ ମାନଙ୍କର ସେବା କରିବାକୁ କି ସେମାନେ ପ୍ରେରିତ ହୋଇନାହାନ୍ତି
the jews held the angels in high regard
ଆଉ ଯେଉଁଦି ମାନଙ୍କର ଚିନ୍ତାଧାରାରେ ସ୍ୱର୍ଗଦୂତ ମାନେ ଉଚ୍ଚ ସ୍ଥାନ ନେବା ଲୋକ ବ୍ୟକ୍ତି ମାନେ
there was good reason to do so
ଆଉ ଏଟା ପ୍ରକୃତରେ ଉତ୍ତମ କଥା ଏ ବିଷୟରେ ଚିନ୍ତା କରିବା ପାଇଁ
yet god says they are ministering to my children
ମାତ୍ର ଏଇ ଜାଗାରେ ଈଶ୍ୱର ସେ ଦୂତମାନଙ୍କ ପାଇଁ କହୁଛନ୍ତି ଏମାନେ ସେବା କରି ଆତ୍ମା ଅଟନ୍ତି ମୋର ପିଲାମାନଙ୍କ ପାଇଁ
how many angels did jesus die for
ଆଉ କେତେ ଦୂତମାନଙ୍କ ପାଇଁ ଯୀଶୁ ଖ୍ରୀଷ୍ଟ ମଲେ
none
କାହା ପାଇଁ ନୁହେଁ
he died for me
ସେ ମୋ ପାଇଁ ମୃତ୍ୟୁବରଣ କଲେ
and he sends his angels to minister to me
ଆଉ ସେ କହୁଛନ୍ତି ସେ ଦୂତମାନେ ମୋ ପାଇଁ ସେବା କରି ଆତ୍ମା ଅଟନ୍ତି ମୋତେ ସେବା ଦିଅନ୍ତି
he sends his angels to minister to you
ଆଉ ସେ ଆପଣଙ୍କ ସେ ତାଙ୍କର ଦୂତମାନଙ୍କୁ ଆପଣଙ୍କ ସେବା କରିବା ପାଇଁ ଦେଉଛନ୍ତି
turn to genesis chapter 28
ଆଉ ଆଦି ପୁସ୍ତକ 28 ଅଧ୍ୟାୟକୁ ବାହାର କରିବା ଉତ୍ପତ୍ତି 28
ଆମେ ସଦା ପ୍ରଭୁ ତୁମ ପୂର୍ବ ପୁରୁଷ ଅବ୍ରାହ୍ମର ପରମେଶ୍ୱର ଓ ଇସାକର ପରମେଶ୍ୱର ଅଟୁ ତୁମେ ଏଇ ଯେଉଁ ଦେଶରେ ଶୟନ କରୁଅଛ ତାହା ଆମେ ତୁମକୁ ଓ ତୁମ ବଂଶକୁ ଦେବା
14
ତୁମ ବଂଶ ପୃଥିବୀରେ ଧୂଳି କରି ଅସମ୍ଭ ହେବେ ପୁଣି ତୁମେ ପୂର୍ବ ଓ ପଶ୍ଚିମ ଓ ଉତ୍ତର ଓ ଦକ୍ଷିଣ ଚାରିଆଡ଼େ ବୃଦ୍ଧି ପାଇବ ପୁଣି ତୁମଠାରୁ ଓ ତୁମ ବଂଶ ଠାରୁ ପୃଥିବୀସ୍ଥ ଜଗତୀୟ ବଂଶ ଆଶୀର୍ବାଦ ପାଇବେ
Jacob dreams a dream.
आउ जाकुब ओई जगह रे उडे स्वप्न देखुचंती.
This is what the writer of Hebrews is talking about in verse 1.
आउ ए कोन की एवरी पुस्तक लेखक जहा कहिबा को चाहचंती एको पदरता ए विषय रे ही.
This is one of the diverse matters.
आउ एटा उडे कोन की चिंता करिवार विषय ओटे.
He dreams a dream and there's a ladder that stretches from the earth to heaven.
से जाकुब ओई स्वप्न देखुचंती उडे कोन से सीढ़ी गुटी सोपान देखुचंती जो सोपान गगन स्पर्शी.
And the angels of God are ascending and descending on it.
आउ सदा परमेश्वर दूत गण आरोहण एवं अवरोहण पुरु छंति.
They're going up and down.
समने ऊपर को जाउ छंति एवं आसु छंति.
Why?
काई की?
To minister to the heirs of salvation.
कारण परित्राणर भावी अधिकारी मानको सेवा करबा निमन्ते.
God speaks to Jacob and says, I'm the God of Abraham and Isaac.
आउ जो परमेश्वर जेवा परमेश्वर जाकुब को कहिले आंबे तुमर कोनती पूर्व पुरुष परमेश्वर अब्राहम रो परमेश्वर इसहाक रो परमेश्वर.
The land where you are, I'm going to give it to you.
आ जो जागा रे तुमे ओछो से जागा मु तुमको देबा पई जाऊ छी.
And to your seed.
आउ तुमर वंश को.
To your children.
आ तुमर संतान गण को.
But look at verse 14.
मात्र 14 पद को ध्यान करले.
I see Jacob is the dust of the earth.
लेखा जे तुमर वंश पृथ्वी रे धूली पड़ी असंख्य हेबे.
That's great for the Jews, isn't it?
आउ सेटा यहूदी मान को पई महान होटे हो कि नहीं.
But look at the end of the verse.
मात्र शेष से 14 पद रे शेषांश को जदी हमें देखिबा.
And in thee and in thy seed.
आउ लेखा जे तुम्बो थारू तुम्बोर वंश थारू
shall all the families of the earth
पृथ्वीरो जाबोतियो वंश आशीर्वाद पाइबे.
God is saying to Jacob, I'm giving you this land for a reason.
आ प्रभु एटी जेवा परमेश्वर जाकुब कोजंदी एई जगह मु तुमको देबी.
I'm letting you see these angels for a reason.
आ मु से जो तुमको ए जो दूत माने जीवा आशीर्वाद देखैली गुटे कारण होछि तारो.
Because through your seed is coming my son.
कारण तुमर वंश थारू मोर पुत्र आसीबे.
In this place my son will be.
आ ए जगह रे मोर पुत्र रहिबे.
And he's not going to just bless your family.
ए केवल रहिबे जे केवल तुमर परिवार को आशीर्वाद करिया पाइनु है.
He's going to bless people from every family.
मात्र समस्त परिवार लोक को आशीर्वाद करिया पाए.
Every tongue.
प्रत्येक व्यक्ति.
Every nation.
प्रत्येक गोष्ठी.
Will experience Jesus Christ.
यीशु को अनुभव करिवे.
There will be someone from everywhere.
आ हे परे सोस सबुआडू.
The angels are ministering spirits.
आ ए दूत माने सेवा करी आत्मा अटंती.
In chapter 32 of Genesis.
आ आदि पुस्तक 32 अध्याय रे.
Verse 1 and 2.
आ एक पद दुई पद रे.
And Jacob went on his way and the angels of God met him.
आ जाकुब निजर यात्रा रे थिले एवं परमेश्वर दूत गण तांको संगे भेटिले.
And when Jacob saw them, he said, "This is God's host."
आजे तबल जाकुब ताहा देखु जने से कोजे ये परमेश्वर को दल अटंती.
And he called the name of that place Mahanaim.
एवं से जागर ना से मोहनियम बोली कहिले.
Why were they there?
आ काई कि से जागर से दूत माने थिले.
To minister to Jacob.
आ जाकुब को सेवा देबा पई.
To help Jacob on his way.
आ जाकुब रा यात्रा रे ताकु सेवा देबा पई.
Over and over and over again.
बारंबार बारंबार बारंबार.
What do we find angels doing?
आमे शास्त्र लेखु दूत माने कोण केवल सेवा देचंती.
Speaking to man on God's behalf.
कोण करंती से माने परमेश्वर लोकमान को कथा वंती परमेश्वर को सपक्ष रे.
Ministering to the heirs of salvation.
आ परित्राणर भावी अधिकारी मान को सेवा दियंती से माने.
In 1 Peter chapter 1.
आ प्रथम पितर एक अध्याय रे.
Read verses 9 through 12.
आ 9 रु जदि 12 पद आमे पढिबा.
आनंदित होई तुमार विश्वास रो लक्ष्य जे आत्मा रो परित्राण तहा पाउ थाओ भावदी माने तुमान को निमन्ते निरूपित अनुग्रह दिशरे भावणी प्रकाश करे विषय परित्राण संबंधे जत्न सहकारे अन्वेषण अनुसंधान कर इष्ट को दुख भोग और तत्पर वर्ती गौरव विषयरे पूर्व रूप प्रमाण दाता जे सेवा मध्य वर्ती इष्ट को आत्मा से क्यों ओ क्यों बा कि प्रकार काल को लक्ष्य कर आसे माने अनुसंधान करे ए समस्त विषय रे से माने जे आपना आपना सेवा न करी तुमान को सेवा करथुए या सेमान को निकट रे प्रकाशित होइथिला आउ से समस्त विश्व सर्वर प्रेरित पवित्र आत्मा को शक्ति रे तुमान को निकट रे सुसमाचार रो प्रचारक मानक द्वारा ए तुमान को जणाई दिया जाय छी से सब विषय दूत माने निरीक्षण करबा को इच्छा करंती.
You know, when it comes to salvation, there's a difference between head knowledge and heart knowledge.
आजकल परित्राण विषय रे हम कहिबा आ एते पार्थक्य छि हमर मस्तिष्कगत ज्ञान एवं हृदयगत ज्ञान.
You can know the facts.
आउ या द्वारा आपण वास्तव विषय को जानि परिबे
एंड स्टिल नॉट बिलीव
मात्र विश्वास करिबे नाही
बट फेथ कम्स फ्रॉम द हार्ट
मात्र विश्वास हृदय रु आसे
यू हैव टू नो द फैक्ट्स
आपण को जानिबा को पडियो सत्य एथि मस्तिष्क ज्ञान द्वारा
एंड बिलीव जीसस क्राइस्ट
विश्वास मध्ये करिया पडियो यीशु को
यू हैव अ प्रिविलेज The angels do not have.
आपण पाखरे से सौभाग्य अछि जो सौभाग्य दूतमान के पाखरे नथिला.
So much so that the angels, according to Peter, envy is not the right word, but they're looking at you in a way
yes.
they want to know what you have.
आउ पितरंको ए लेखा अनुसार आडा आमे कहि परिबा त से माने रागुतरे तहा नय मात्र दूत माने या चिंता करे आपण जहा पाइछंती दूत माने तहा पाइबा को योग्य तरे कि माने पाइ नथिले सेटा आपण को जहा दिया जाय छी
they have a head knowledge
तांको पाखरे ए ज्ञान थिला
They probably know the facts of salvation much better than we do.
आउ आमो थारु अधिक विषय रे परित्राण विषय माने जानि दिले.
But they have no ability to have a heart knowledge.
मात्र एई थारु एई हृदय रे विश्वास करिया पय तांको पय योग्यता नथिला.
Because Jesus did not die for them.
कारण यीशु तांको पय मृत्युवरण करि नथिले.
Those angels that fell
आ जो जो दूत माने पतित हेले
those angels that sinned
आ जो माने पाप कोले
there is no redemption for them.
अतांको पय कोनसि मुक्ति नाही.
It didn't matter if they sinned once or a million times
au eta mane nahi ki se mane thore papo karantu ya barambar anek thore papo karantu
there is no redemption for that
tanko pai mukti nahi
and so the angels who haven't sinned
au matra jo dut mane papo kole nahi
although they may understand the facts
au hei pare se mane ya dwara mane jani parle vastav kon
they can't experience what you experience
au matra apan jaha anubhav karchanti taha se ta semane anubhav kari parna
they can't experience what I experience
au semane jaha mu jaha anubhav kare semane taha anubhav kari paranti nahi
they can never know Christ as redeemer
au semane jisu ke mukti karta bhavare jani parle nahi
there will never come a time throughout eternity where they will know my savior as savior
au semane ei jo anant kalina hele sudha semane jani parivane ki mor udhar karta hi udhar karta atanti
in revelation chapter 5
au prakash devakya 5 adhyay
the angel tells john there look there's someone who can open the scroll
au eti john ko dutto korte ki achi ki ei pustak phitai paribo
instead of misquoting it I'm going to turn to revelation
yes ame prakash devakya 5 adhyay bahar kariba
and it was the wrong chapter I gave you
ओके पांचो अध्याय
चैप्टर 7
सॉरी 7 सातो अध्याय
आई एम रॉन्ग अगेन
ओके
होल्ड ऑन लेट मी फाइंड इट फर्स्ट बिफोर आई गो अगेन हेल्प मी आउट समवन नो इट इज चैप्टर 5
यस
आई कुड
पांचो अध्याय
अपोलॉजीज
पांचो अध्याय क्षमा करिवे पांचो अध्याय
So one of the elders says
आ जोने प्राचीन कोउछंती
verse 5 of chapter 5
आ पांचो अध्याय पांचो पद रे प्रकाशित वाक्य रे
weep not the lion of the tribe of Judah
आ उसे कोनी देखो यहूदा वंश रो जात सिंह
how do the angels see Christ
आ ए यीशु को ए दूत माने किपरि देखंती
he is the conqueror
से विजेता अटंती
he is the lion of the tribe of Judah
से यहूदा रा सिंह शावक अटंती
he is the root of David
आ से दाऊद रा मूल अटंती
he is the branch
आ से शाखा अटंती
they don't see him as the lamb
मात्र से माने मेषो बोले जानंती नाही
that's reserved for those who are redeemed
hallelujah एता से पर्यंत बोले बंद करायतला उद्धार पाइतवा व्यक्ति मान को पाई से माने जानिबे कि से ताकर उद्धार करता मेसो सेवक गटो
they can't know Christ as you know Christ
आपण जो हिसाब रे ख्रिस्त को जानंती से माने से हिसाब रे ख्रिस्त को जानंती नाही
that gives me chills I don't know about you
एटा मते नियावले जोर अत्यंत भाबरे मते अगन की आनंद को देला
the privilege that we have as christians
आउस क्रिश्चियन भाबरे जो सौभाग्य हमर अछि
what god has done for me that he hasn't done for them
आउ ईश्वर मो पई जहा करचन कि से दूतमान को पई ता करि नांती
how i can't get you excited
आउ अपन माने उत्साहित कि हेउ नांती कि बुझी पडचोती बोले उत्साहित हेबे
Someone turn to Psalm 34 and read the first 7 verses.
आओ गीत संहिता 34 अध्याय के बारे में आरंभ रो 7 पद पर्यंत के पढ़ी देबे।
मु सर्वदा सदा प्रभु रा धन्यवाद करिबि। मो मुखरे निरंतर ताहार प्रशंसा हबो। मोर प्राण सदा प्रभु सरे गर्व करिबो। नम्र लोक माने ताहा सुनि आनंदित हेबि। आहे मो संगे सदा प्रभु को महात्म्य प्रकाश करो। आसो आमे एको संगे ताहांको नामर प्रतिष्ठा करो। ओ सदा प्रभु को अन्वेषण करी ओ से मते उत्तर देई। पुरी मोर सब भावे मते धार करी। से माने ताहांको प्रति ଆଉ ସେମାନଙ୍କ ମୁଖ କେବେ ହେଲେ ବର୍ଣ୍ଣ ନହିବ। ଏହି ଦୁଃଖୀ ଲୋକ ପାଖକୁ ଗଲା ପୁଣି ସଦାପ୍ରଭୁ ତାହାର କଥା ଶୁଣିଲି ଓ ତାହାର ସକଳ ସଙ୍କଟରୁ ତାହାକୁ ଉଦ୍ଧାର କଲି। ଯେଉଁମାନେ ସଦାପ୍ରଭୁଙ୍କୁ ଭୟ କରନ୍ତି ତାହାଙ୍କର ଦୂତ ସେମାନଙ୍କ ଚାରିଆଡ଼େ ଛାଉଣି କରି ସେମାନଙ୍କୁ ଉଦ୍ଧାର କରନ୍ତି।
Where is your boast?
ଆଉ କୋଉଠି ଆପଣଙ୍କର ଦର୍ପ?
Just as Paul says, it's in the Lord.
ଆଉ ପାଉଲୋ ଯେପରି କହନ୍ତି ମୋର ଦର୍ପ ପ୍ରଭୁଙ୍କ ଠାରେ।
I will boast of nothing else but Jesus Christ crucified.
ଆଉ ମୁଁ କୌଣସି ଜିରେ ଦର୍ପ କରିବି ନାହିଁ। ମୁଁ ଦର୍ପ କରିବାର କାରଣ କୋଉଦିନ କେବଳ ଯୀଶୁ ଯେ କୃଷାର୍ପିତ ହୋଇଛନ୍ତି ସେଥିପାଇଁ ଦର୍ପ କରିବି।
Psalm says, I sought the Lord and he heard me.
ଆଉ ଗୀତିକାର ଏଠି କହୁଛନ୍ତି ମୁଁ ସଦା ପ୍ରଭୁଙ୍କର ଅନ୍ବେଷଣ କଲି ଆଉ ସେ ମୋତେ ଉତ୍ତର ଦେଲେ।
He delivered me from all my fears.
ଆଉ ସେ ମୋତେ ସମସ୍ତ ଭୟରୁ ମୋତେ ଉଦ୍ଧାର କଲେ।
This poor man cried and the Lord heard him.
ଆଉ ଦେଖନ୍ତୁ ଏଠି ମନୁଷ୍ୟ କ୍ରନ୍ଦନ କରୁଛି ପରମେଶ୍ୱର ଶୁଣୁଛନ୍ତି।
And saved him out of all his trouble.
ଏବଂ ତାର ପ୍ରତ୍ୟେକ କ'ଣ କି ବନ୍ଧନରୁ ତାଙ୍କର ତାକୁ ରକ୍ଷା କରୁଛନ୍ତି।
The angel of the Lord encamps round about them that fear him and delivers them.
ଯେଉଁ ମାନେ ସଦା ପ୍ରଭୁଙ୍କୁ ଭୟ କରନ୍ତି ତାହାଙ୍କର ଦୂତ ସେମାନଙ୍କ ଚାରିଆଡେ ଛାଉଣି ପ୍ରଦାନ କରି ସେମାନଙ୍କୁ ରକ୍ଷା କରନ୍ତି।
Do you remember the story of Elisha?
ଆଉ ଏଲିସାର ଷ୍ଟୋରି କୁ ଆପଣ ମନେ ପକାଇଛନ୍ତି କି?
When the enemy of the Syrians they said, "Oh, we know what the problem is. Elisha is telling the king where our armies are going to be."
ଅରାମ୍ୟ ସୈନ୍ୟଗଣ ଯେତେବେଳେ ଆକ୍ରମଣ କରୁଥିଲେ ରାଜା ବ୍ୟତିବ୍ୟସ୍ତ ହେଲା ବେଳେ ଇଲିସା ତାଙ୍କୁ କହିଲା ଭୟ କର
ନାହିଁ।
ଆଉ କଣ କି ଇଲିସା ସେମାନେ ତାଙ୍କ ମଧ୍ୟ ତାଙ୍କର ସୈନ୍ୟ ପଠାଇଲେ।
ଆଉ
ଇଲିସାର ଯୋଉ ଦାସ ଥିଲେ ସେ ସକାଳୁ ଉଠୁଛନ୍ତି ଆଉ ସେ ପାଣି ଆଣିବା ପାଇଁ ହୁଏତ ସେଦିନ ସକାଳୁ କବାଟ ଖୋଲିଥିବେ ଆଉ ସେ ଦେଖିଲେ ଅରାମ ସୈନ୍ୟ
ଆମ
ସଙ୍ଗରେ ଯିଏ ଅଛି ସେ ମହାନ ଅଟନ୍ତି ଯାହା ତାଙ୍କ ସାଙ୍ଗରେ
ଯିଏ ଅଛି।
ଆଉ ଇଲିସା ପ୍ରାର୍ଥନା କଲେ ସେ ଦାସ ପାଇଁ କହିଲେ ପ୍ରଭୁ ଏହାର ଚକ୍ଷୁ ଉନ୍ମୁକ୍ତ କର।
Let him see your angels that are arrayed on our behalf.
ଆଉ ଚକ୍ଷୁ ଉନ୍ମୁକ୍ତ କର ଯେପରି ସେ ଦେଖିପାରିବ କି ତୁମର ସେନା ଛାଉଣି ଅଗ୍ନିଚର ସେନା ଛାଉଣି ସେ ଦେଖିପାରିବ ଆମର ଚାରିପଟେ ଯାଉଛି।
And God opened the eyes of the servant.
ଆଉ ସେ ଦୂତର ଚକ୍ଷୁ ପ୍ରଭୁ ଉନ୍ମୁକ୍ତ କରନ୍ତେ।
And he was able to see the angels.
ଆଉ ସେ ସମସ୍ତଙ୍କ ଚାରିପଟେ ଅଗ୍ନିର ଛାଉଣିକୁ ଦେଖିପାରିଲେ।
The army of the Lord standing between them and the enemy.
ଆଉ ଶତ୍ରୁର ଚାରିପଟେ ଏଇ ପରମେଶ୍ୱରଙ୍କର ସେନା ଛାଉଣି ଅଛନ୍ତି।
There was no worry.
ସେଥିପାଇଁ ବ୍ୟସ୍ତ ହେବାର ଆବଶ୍ୟକ ନାହିଁ।
There was no reason to fear.
ଆଉ ସେଥିପାଇଁ ଭୟ କରିବାର ଆବଶ୍ୟକ ନାହିଁ।
That's what God says about each and every one of us.
ଏଠି ବ୍ୟକ୍ତିଗତ ଭାବରେ ପ୍ରତ୍ୟେକକୁ ପ୍ରଭୁ ଏଇଟା ହିଁ କହିବା ପାଇଁ ଚାହାନ୍ତି।
The angels of God are encamped around us.
ଆଉ ଈଶ୍ୱରଙ୍କର ଦୂତ ମାନେ ଆମ ଚାରିଆଡେ ଛାଉଣି ପ୍ରଦାନ କରନ୍ତି।
He is our rock.
ସେ ଆମର ଶୈଳ ଅଟନ୍ତି।
He is our redeemer.
ସେ ଆମର ମୁକ୍ତିଦାତା ଅଟନ୍ତି।
He is our protector.
ସେ ଆମର ରକ୍ଷାକାରୀ ଅଟନ୍ତି।
He is higher than the angels.
ସେ ଦୂତମାନଙ୍କଠାରୁ ସର୍ବୋତ୍କୃଷ୍ଟ।
And he sends his angels to minister to us.
ଆଉ ସେ ତାଙ୍କର ଦୂତମାନଙ୍କୁ ପଠାନ୍ତି ଆମମାନଙ୍କୁ ସେବା ଦେବା ପାଇଁ।
The heirs of salvation.
ଆଉ ଯେଉଁମାନେ ପରିତ୍ରାଣର ଭାବି ଅଧିକାରୀ ସେମାନଙ୍କ ପାଇଁ।
It is staggering when you consider that they who have existed since the creation of this world
apuna chinta kole e bisoy ku ki jo mane srushti ro arambhar pore pore achanti arambharu
are looking into the things we're doing with great interest
apuna jaha ja korchanti se bisoy ku semane dekhu chanti anandar sahit utsukatar sahit
they want to be there when a soul is saved
ଆଉ ଯେତେବେଳେ ଆପଣଙ୍କ ପ୍ରାଣ କ'ଣ କି ରକ୍ଷା ପାଉଛି ସେଟାକୁ ସେମାନେ ଦେଖୁଛନ୍ତି।
They want to help the God's people.
ଆଉ ସେମାନେ ପରମେଶ୍ୱର ଲୋକମାନଙ୍କୁ ସାହାଯ୍ୟ କରନ୍ତି।
That's what the writer of Hebrews is telling.
ଏ ଜାଗାରେ ଏବ୍ରି ପୁସ୍ତକ ଲେଖକ ତାହା କହିବା ପାଇଁ ଚାହୁଁଛନ୍ତି।
Because of who Christ is.
ଆଉ ଖ୍ରୀଷ୍ଟ କିଏ ଅଟନ୍ତି ସେଥିପାଇଁ।
Because of how high he is.
ଆଉ କେତେ ଉଚ୍ଚକୃତ ଅଟନ୍ତି ସେଥିପାଇଁ।
Because of how lifted up he is.
କେତେ ଉତ୍ଥାପିତ ହୋଇଛନ୍ତି ସେଥିପାଇଁ।
The angels worship him.
ଗୌରବର ଦୂତ ହେଉ
କିମ୍ବା
ପତିତ ଦୂତ ହେଉ।
We don't need to go to the many passages in the Gospels.
Aenti konosi ame passages am jaunu gole susan sutamachar bitore.
And talk about the evil spirits that he casts out.
Au eti lekha jae se mondo atma mondo bisoy ja ko se bahar kole.
We know who you are.
Ame janu se kie.
Is this the day of judgment?
Au eta se nyay bichar porjonto rakha
jae. Is our destruction here?
Au kono ki binash porjonto.
And he cast them out and they flee.
Aao seman ko situ bahar kar dele se.
Time and time and time again.
Aao barambar samaya asla pore.
Because he is Lord.
Matra karan se prabhu atanti.
Because when he talks.
Karan se jitule katha honti.
Everyone listens.
Samaste sunanti.
Because he is Lord.
Karan se prabhu.
Because he is God.
Aao se ishwaro.
He is above all.
Se samastanga upore.
And it is important for us to recognize that as we go through the rest of the book of Hebrews.
Aao eha nihati bhabe amku janibar achi ame paravarti samare jo every pustakaru adhyayan kariba nihati bhabe janibar achi.
The writer wants you to have the proper understanding.
Aao every pustak lekhako apanko manobandre gote prakruto chobi prakruto satyata ko jahanti aniya pae.
So that when you approach salvation you appreciate it.
Aje tumare apan se apan udhar ko apan janibe apan nihati na prashansa karibe.
When you think about Moses you see the fulfillment in Christ.
Apan jena musranko bisoy dekhuchanti apan taha apan ki jisunko dwara pura habar dekhuchanti.
Moses was making patterns after all that he saw in the heavens.
Au Musa swargure jaha dekhile tar adarsha sabu banautile prithibire.
The true is Christ.
Matra bastava Khristo.
Everything is about him.
Samast bisoy tanku pai hi.
And time and time and time again throughout this book the writer is going to be looking at that very thing.
Au samaya anupadre samasta samaya re ei pustak lekhak tanko bisoy re focus kore lekhuchanti.
Christ is all in all.
Khristo hi sabure sabu atanti.
He is above the angels.
Se swargadut thar utkrushta.
Even though he humbled himself to become a man.
Va jodyo pese nijoku namro kole manushya nikot go asiya pae.
On behalf of us.
Mo pae.
To redeem us from our sin.
Amaman ko pai papor mukti deba pai.
And when he rose from the dead, what does he do?
Aje tole se mrutyu ru uthile kon kole se?
He sends his ministers.
Ase tankor dutaman ko pathile.
To the heirs of salvation.
Paritran bhavi adhikar man ko nikotaku.
To help us in our walk.
Amar jibon re amar gati putra amku sahajya kori apai.
Amen.
Hallelujah.